ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ପରୀକ୍ଷା ପେ ଚର୍ଚ୍ଚାର ନବମ ସଂସ୍କରଣର ଦ୍ୱିତୀୟ ଭାଗରେ ଛାତ୍ରଛାତ୍ରୀଙ୍କ ସହ ଭାବ ବିନିମୟ କରିବେ। ଆଜି ପୂର୍ବାହ୍ନ 10ଟାରେ ଏହି କାର୍ଯ୍ୟକ୍ରମ ବିଭିନ୍ନ ଚ୍ୟାନେଲରେ ପ୍ରସାରଣ କରାଯିବ। ବୋର୍ଡ ପରୀକ୍ଷା ପାଖେଇ ଆସୁଥିବା ବେଳେ ପ୍ରଧାନମନ୍ତ୍ରୀ ଛାତ୍ରଛାତ୍ରୀମାନଙ୍କୁ ଚାପମୁକ୍ତ ପରୀକ୍ଷା ପ୍ରସ୍ତୁତି, ସମୟ ପରିଚାଳନା ଏବଂ ଆତ୍ମବିଶ୍ୱାସ ସୃଷ୍ଟି ଦିଗରେ ପରାମର୍ଶ ଦେବେ। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଆଜିର ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମରେ ତାମିଲନାଡୁର କୋଏମ୍ବାଟୁର, ଛତିଶଗଡ଼ର ରାୟପୁର, ଗୁଜରାଟର ଦେବ ମୋଗ୍ରା ଏବଂ ଆସାମର ଗୁଆହାଟୀରେ ପରୀକ୍ଷା ଯୋଦ୍ଧାମାନେ ସାମିଲ ହେବେ। କାର୍ଯ୍ୟକ୍ରମରେ ଭାଗ ନେବା ପାଇଁ 4,50,00,000ରୁ ଅଧିକ ଛାତ୍ରଛାତ୍ରୀ, ଶିକ୍ଷକ ଏବଂ ଅଭିଭାବକ ପଞ୍ଜିକରଣ କରିଛନ୍ତି। ଆଜିର ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମ ଦୂରଦର୍ଶନ, ପ୍ରଧାନମନ୍ତ୍ରୀଙ୍କ ୟୁଟ୍ୟୁବ୍ ଚ୍ୟାନେଲ, କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ସାମାଜିକ ଗଣମାଧ୍ୟମ ହ୍ୟାଣ୍ଡେଲ, ୱେବ୍ସ ଓଟିଟି, ଆମାଜନ୍ ପ୍ରାଇମ୍ ଭିଡ଼ିଓ, ଜିଓ, ଜି5, ସୋନି ଲାଇଭ୍ ଏବଂ ସ୍ପୋଟିଫାଏରେ ପ୍ରସାରଣ କରାଯିବ। ଧଉଳି କଳିଙ୍ଗ ମହୋତ୍ସବ ଓଡ଼ିଶାର ସମୃଦ୍ଧ ସାଂସ୍କୃତିକ ଐତିହ୍ୟର ପ୍ରଚାର ପ୍ରସାର କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି ବୋଲି ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି କହିଛନ୍ତି। ଗତ ସନ୍ଧ୍ୟାରେ ମହୋତ୍ସବର ଉଦ୍ଯାପନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟପାଳ ନାଟ୍ୟକାର ଅନନ୍ତ ମହାପାତ୍ରଙ୍କୁ ବୁଦ୍ଧ ସମ୍ମାନ ଓ ପୂର୍ବତନ କୂଟନୀତିଜ୍ଞ ଲଳିତ ମାନସିଂଙ୍କୁ ସ୍ୱର୍ଣ୍ଣ ସ୍ମାରକୀ ସମ୍ମାନ ପ୍ରଦାନ କରିଥିଲେ। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତ 2 ପରୀକ୍ଷା ଆସନ୍ତା 18 ତାରିଖରୁ ଆରମ୍ଭ ହେବ। ମାର୍ଚ୍ଚ 28 ତାରିଖ ପର୍ଯ୍ୟନ୍ତ 23 ସିଟିଂରେ 1,357 ପରୀକ୍ଷା କେନ୍ଦ୍ରରେ 1,909 ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର 4,01,613 ପରୀକ୍ଷାର୍ଥୀ ପରୀକ୍ଷା ଦେବେ। ଚଳିତ ବର୍ଷ ପରୀକ୍ଷା କେନ୍ଦ୍ର ଭିତରକୁ ଇଲେକ୍ଟ୍ରୋନିକ୍ସ ଉପକରଣ ସମ୍ପୂର୍ଣ୍ଣ ବାରଣ କରାଯାଇଥିବା ବେଳେ ଅଧିକାରୀ ଓ କର୍ମଚାରୀଙ୍କ ଉପରେ ମଧ୍ୟ ଏହି ନିୟମ ଲାଗୁ ହେବ ବୋଲି ଜଣାପଡ଼ିଛି। ଡାକ୍ତରୀ ପାଠ୍ୟକ୍ରମରେ ନାମଲେଖା ପାଇଁ ଜାତୀୟ ଯୋଗ୍ୟତା ପରୀକ୍ଷା ନିଟ୍ ୟୁଜି ଆସନ୍ତା ମଇ 3 ତାରିଖରେ ଅନୁଷ୍ଠିତ ହେବ। ଏହି ପରୀକ୍ଷା ପାଇଁ ଗତକାଲିଠାରୁ ଅନ୍ଲାଇନ୍ ଆବେଦନ ଆରମ୍ଭ ହୋଇଛି। ଓଡ଼ିଆ ସମେତ 13 ଆଞ୍ଚଳିକ ଭାଷାରେ ହେବାକୁ ଥିବା ପ୍ରବେଶିକା ପରୀକ୍ଷା ପାଇଁ ମାର୍ଚ୍ଚ 8 ତାରିଖ ଆବେଦନର ଶେଷ ତାରିଖ ରହିଛି। NEET.NTA.NIC.IN ୱେବ୍ସାଇଟ୍ରେ ଲଗ୍ଇନ୍ କରି ପରୀକ୍ଷାର୍ଥୀମାନେ ଏ ସମ୍ପର୍କିତ ସମସ୍ତ ତଥ୍ୟ ପାଇପାରିବେ। ଅପରେସନ୍ ଅନ୍ୱେଷଣ ଅଧୀନରେ ଗଞ୍ଜାମ ଜିଲ୍ଲାରେ 9 ଦିନ ମଧ୍ୟରେ 112 ଜଣଙ୍କୁ ଉଦ୍ଧାର କରାଯାଇ ସେମାନଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ସେମାନଙ୍କ ମଧ୍ୟରେ 90 ଜଣ ମହିଳା, 18 ଜଣ ନାବାଳିକା ଓ 4 ଜଣ ନାବାଳକ ଅଛନ୍ତି। ସୂଚନା ଅନୁଯାୟୀ ଭଞ୍ଜନଗରରୁ 31 ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ବେଲଗୁଣ୍ଠାରୁ 12, ବୁଗୁଡ଼ାରୁ 15, ଗାଙ୍ଗପୁରରୁ 17, ତାରାସିଂ ଅଞ୍ଚଳରୁ 26 ଜଣଙ୍କୁ ଉଦ୍ଧାର କରାଯାଇଛି। ପୁରୀ ତାଳବଣିଆଠାରେ ଭାରତ ଜାପାନ ବନ୍ଧୁତ୍ୱ ଓ ଚନ୍ଦ୍ରଶେଖର ଏକାଡେମୀ ପକ୍ଷରୁ ଆୟୋଜିତ 2-ଦିନିଆ ମହୋତ୍ସବ ଉଦ୍ଯାପିତ ହୋଇଛି। କାର୍ଯ୍ୟକ୍ରମରେ ଉଭୟ ଦେଶର ସାଂସ୍କୃତିକ ବୈଭବ ପ୍ରଦର୍ଶିତ ହୋଇଥିଲା। ମହୋତ୍ସବରେ ଜାପାନର 23 ଷ୍ଟଲରେ ସେଠାକାର ଖାଦ୍ୟ, ଶିକ୍ଷା ଓ କୃଷି ବିଜ୍ଞାନ ସମ୍ପର୍କିତ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଥିଲା। କେନ୍ଦ୍ରାପଡ଼ା ଜିଲ୍ଲାରେ ଆସନ୍ତାକାଲି ଜାତୀୟ କୃମିନାଶକ ଦିବସ ଅନୁଷ୍ଠିତ ହେବ। ଏଥିରେ 1ରୁ 19 ବର୍ଷର ପିଲା ଏବଂ 20ରୁ 24 ବର୍ଷର ମହିଳାମାନେ କୃମିନାଶକ ଔଷଧ ସେବନ କରିବେ। ଜିଲ୍ଲାର ସରକାରୀ ଓ ବେସରକାରୀ ବିଦ୍ୟାଳୟ ଏବଂ ଅଙ୍ଗନବାଡ଼ି କେନ୍ଦ୍ରରେ ମୋଟ 3,35,718 ଜଣ ପିଲାଙ୍କୁ କୃମିନାଶକ ଔଷଧ ଦିଆଯିବ। ସୁନ୍ଦରଗଡ଼ ଜତରା ପଡ଼ିଆଠାରେ ସୁନ୍ଦରଗଡ଼ ମହୋତ୍ସବ ଆରମ୍ଭ ହୋଇଛି। କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ, ବିଧାନସଭା ଉପବାଚସ୍କତି ଭବାନୀ ଶଙ୍କର ଭୋଇ ପ୍ରମୁଖ ଯୋଗଦେଇ ଭୋକାଲ ଫର ଲୋକାଲ ଉପରେ ଗୁରୁତ୍ୱାରୋପ କରିଥିଲେ। ଏହି ଅବସରରେ ଏକ ମଶାଲ ଶୋଭାଯାତ୍ରା ସହର ପରିକ୍ରମା କରିଥିଲା। ନୂଆପଡ଼ା ଜିଲ୍ଲା ଖଡ଼ିଆଳଠାରେ ଚାଲିଥିବା 5-ଦିନିଆ ଖଡ଼ିଆଳ ମହୋତ୍ସବ ଗତ ସନ୍ଧ୍ୟାରେ ଉଦ୍ଯାପିତ ହୋଇଛି। ବିଧାୟକ ଅଧିରାଜ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅତିଥିମାନେ ଏହି ମହୋତ୍ସବ ସ୍ଥାନୀୟ ଲୋକ ସଂସ୍କୃତିର ଅନନ୍ୟ ପ୍ରଦର୍ଶନ ବୋଲି କହିଥିଲେ। ଭଦ୍ରକ ଜିଲ୍ଲା ତିହିଡ଼ି ମହୋତ୍ସବକୁ ଉଚ୍ଚଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଗତ ସନ୍ଧ୍ୟାରେ ଉଦ୍ଘାଟନ କରିଛନ୍ତି। ତିହିଡ଼ି ମାଟିର ସୁଯୋଗ୍ୟ ସନ୍ତାନ ବନ୍ଦେ ଉତ୍କଳ ଜନନୀର ସ୍ରଷ୍ଟା କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ଓ ସ୍ୱାଧୀନତା ସଂଗ୍ରାମୀ ପୂର୍ବତନ ମୁଖ୍ୟମନ୍ତ୍ରୀ ନୀଳମଣି ରାଉତରାୟଙ୍କୁ ସ୍କରଣ କରି ତିହିଡ଼ି ବ୍ଲକର ସର୍ବାଙ୍ଗୀନ ବିକାଶ ନିମନ୍ତେ ରାଜ୍ୟ ସରକାର ପଦକ୍ଷେପ ନେଉଥିବା ମନ୍ତ୍ରୀ ଶ୍ରୀ ସୁରଜ କହିଛନ୍ତି। କଟକସ୍ଥିତ ସତ୍ୟବ୍ରତ ଷ୍ଟାଡିୟମରେ ଚାଲିଥିବା 51ତମ ରାଜ୍ୟ ଅବକାରୀ କ୍ରୀଡ଼ା ସମାରୋହ ଉଦ୍ଯାପିତ ହୋଇଛି। ଗଞ୍ଜାମ ଜିଲ୍ଲାରେ କାର୍ଯ୍ୟରତ ସିପାହୀ ଦିଲୀପ କୁମାର ସାମନ୍ତ ପୁରୁଷ ବର୍ଗରେ ଏବଂ ଅବକାରୀ ଗୁଇନ୍ଦା ସଂସ୍ଥାରେ କାର୍ଯ୍ୟରତ ରୋଜାଲିନ ବେହେରା ମହିଳା ବର୍ଗରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ଜିଲ୍ଲା ବର୍ଗରେ ମୟୂରଭଞ୍ଜ ଚମ୍ପିୟନ ହୋଇଥିବାବେଳେ ନବରଙ୍ଗପୁର ଦ୍ୱିତୀୟ ସ୍ଥାନରେ ରହିଛି। ବିସିସିଆଇ ଘରୋଇ ସିନିୟର ମହିଳା ଦିନିକିଆ ଟ୍ରଫିରେ ଓଡ଼ିଶା 106 ରନ୍ରେ ଆସାମକୁ ପରାସ୍ତ କରିଛି। ଗୁଜରାଟର ସୌରାଷ୍ଟ୍ର କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମରେ ଅନୁଷ୍ଠିତ ମ୍ୟାଚ୍ରେ ପ୍ରଥମେ ବ୍ୟାଟିଂ କରି ଓଡ଼ିଶା 4 ୱିକେଟ୍ରେ 278 ରନ୍ ସଂଗ୍ରହ କରିଥିବାବେଳେ ଆସାମ 47 ଓଭର 5ଟି ବଲ୍ରେ ସମସ୍ତ ୱିକେଟ୍ ହରାଇ 172 ରନ୍ କରିବାକୁ ସକ୍ଷମ ହୋଇଥିଲା। ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାର କେତେକ ସ୍ଥାନରେ ସର୍ବନିମ୍ନ ତାପମାତ୍ରା 2-3 ଡିଗ୍ରୀ ହ୍ରାସ ପାଇଛି। ଗତ 24 ଘଣ୍ଟା ମଧ୍ୟରେ ରାଜ୍ୟର 6 ଅଞ୍ଚଳରେ ସର୍ବନିମ୍ନ ତାପମାତ୍ରା 10 ଡିଗ୍ରୀ ତଳେ ରହିଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରରୁ ସୂଚନା ମିଳିଛି। ଜି ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା 5.6 ଡିଗ୍ରୀ ରେକର୍ଡ କରାଯାଇଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।